ਉਹਨਾਂ ਤੋਂ ਹਾਗ ਤੋਂ ਸੰਤ ਕਹਿਣ ਤੋਂ ਚੈਪਟਰ 15 ਟੈਕਸਟ 35 ਤਾਂ ਖੇਲ ਬ੍ਰਤਿ ਜਤੋ ਚੀਤਮ ਬ੍ਰਹਮ ਸੁਖ ਸਪ੍ਰਸ਼ਟੰ ਨੈਵ ਤਿਸ਼ਠੇਤ ਕਰਹਿ ਚੇਤ ਆਮਾਦਿਭਿਰਨਾ ਵਿਦ੍ਧੰ ਪ੍ਰਸ਼ਾਂਤਾ ਖੇਡ ਬ੍ਰਤੀਜਤ ਚੀਤਮ ਬ੍ਰਹਮ ਸੁਖ ਸਪ੍ਰਸ਼ਟੰ ਨੈਵ ਤਿ਷੍ਠੇਤ ਕਰਹਿ ਚੇਤ ਚਲੇ ਆਉਂਦਾ ਪ੍ਰਾਪਤ ਨਾਦਮੁਨੀ କହୁଛନ୍ତି ଯେତେବେଳେ କୌଣସି ବ୍ୟକ୍ତିଙ୍କର ଚେତନା ବା ମନ କୌଣସି ପ୍ରକାର ଭୌତିକ କାମନା ଦ୍ୱାରା ଦୂଷିତ ନ ହୁଏ ସେତେବେଳେ ତାହା ସବୁ ପ୍ରକାରେ ସବୁ କର୍ମରେ ଶାନ୍ତ ହୁଏ ଫର୍ ୱାନ୍ ଇଜ୍ ସିଚୁଏଟେଡ୍ ଇଟର୍ନାଲ୍ ବ୍ଲିସ୍ଫୁଲ୍ ଲାଇଫ୍ କାରଣ ବ୍ୟକ୍ତି ତାର ନିତ୍ୟ ଆନନ୍ଦମୟ ସ୍ଥିତିରେ ରହିଛି ୱାନ୍ ସିଚୁଏଟେଡ୍ ଅନ୍ ଦ୍ୟାଟ୍ ପ୍ଲାଟଫର୍ମ ୱାନ୍ ଡଜ୍ ନଟ୍ ରିଟର୍ନ ଟୁ ମେଟାଲିଷ୍ଟିକ୍ ଆକ୍ଟିଭିଟିସ୍ ଥରେ ସେ ଆଧାରରେ ଅବସ୍ଥିତ ହୋଇଗଲେ ସେ ବ୍ୟକ୍ତି କେବେ ହେଲେ ଭୌତିକ କର୍ମକୁ ଆଉ ଫେରିବ ନା ଏ ହେଲା ଶ୍ଳୋକର ଅର୍ଥ କାମାଦି ଭିନ୍ନବିଧମ ପ୍ରଶାନ୍ତା କ୍ଷୀର ବୃତ୍ତି ଗୀତମ ବ୍ରହ୍ମ ଶୁଖ ସ୍ପୃଷ୍ଟମ ନୈବ ତିଷ୍ଠିତ କରିଛି ନାରଦମୁନି କହୁଛନ୍ତି ଯେତେବେଳେ କୌଣସି ବ୍ୟକ୍ତିର ମନ ବିଶୁଦ୍ଧ ହୋଇଯାଏ କୌଣସି ପ୍ରକାର ଭୌତିକ କାମନା ରହେ ନା ଭୌତିକ କାମନାରୁ ସମ୍ପୂର୍ଣ୍ଣ ନିର୍ମୁକ୍ତ ହୋଇଯାଏ ବିଶୁଦ୍ଧ ହୋଇଯାଏ ତାହେଲେ ସେ ଶାନ୍ତ ହୋଇଯାଆନ୍ତି କାମ୍ ଆଣ୍ଡ ପିସ୍ଫୁଲ୍ ଇନ୍ ଅଲ୍ ଆକ୍ଟିଭିଟିସ୍ ସମସ୍ତ ପ୍ରକାର ପରିସ୍ଥିତିରେ ସମସ୍ତ ପ୍ରକାର କ୍ରିୟାରେ ସେ ଶାନ୍ତ କାରଣ ସେ ଆନନ୍ଦମୟ ସ୍ଥିତିରେ ତାଙ୍କ ଚିରନ୍ତନ ଆନନ୍ଦମୟ ସ୍ଥିତିରେ ଅଛନ୍ତି ଥରେ ସେ ସ୍ଥିତିକୁ ଗଲେ ବା ସେ ସ୍ଥିତିରେ ରହିଲେ ଆଉ କେହି କେବେ ହେଲେ ଏ ଭୌତିକ କର୍ମକୁ ଫେରିବେ ନା ବୋଲି ନାଦମୁନି କହୁଛନ୍ତି ଭାଗବତରେ କୁହାଯାଉଛି ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ସେ କଥା କୁହାଯାଇଛି ବ୍ରହ୍ମ ଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ସମସର୍ବେଷୁ ଭୂତେଷୁ ମଦ୍ଭକ୍ତି ଲଭତି ପରାମ ଏକଥା ଶ୍ରୀମଦ୍ ଭଗବତ ଗୀତା ସାରସ ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି ଯେ ବ୍ରହ୍ମାନୁଭୂତି ଲାଭ କରିଛନ୍ତି ଏବଂ ଦିବ୍ୟ ସ୍ତରରେ ରହିଛନ୍ତି ସେ ଆନନ୍ଦମୟ ସ୍ଥିତିରେ ଅଛନ୍ତି କୌଣସି ପ୍ରକାର ଭୌତିକ କାମନା ତାଙ୍କର ନଥାଏ ଭୌତିକ କୌଣସି ବିଷୟବସ୍ତୁ ପ୍ରାପ୍ତି ପାଇଁ ତାଙ୍କର କୌଣସି କାମନା ହିଁ ନଥାଏ କିଛି ଭୌତିକ ବିଷୟବସ୍ତୁ ଯଦି ନଷ୍ଟ ହୋଇଯାଏ ସେଥିପାଇଁ ମଧ୍ୟ ସୁଖ କରନ୍ତି ନାହିଁ ଦୁଃଖ କରନ୍ତି ନାହିଁ ସେ ସମସ୍ତ ଜୀବଙ୍କ ପ୍ରତି ସମଭାବାପନ୍ନ ହୋଇଥାନ୍ତି ଏ ହେଉଛି କଥା ବା ବ୍ରହ୍ମଭୂତ ଅବସ୍ଥା କିନ୍ତୁ ଗୋଟେ କଥା ରହିଛି ଯେ ସେ ବ୍ରହ୍ମଭୂତ ବ୍ରହ୍ମସୁଖ ସ୍ତରକୁ ଯାଇ ଯଦି ବ୍ୟକ୍ତି ଭଗବାନଙ୍କର ସେବାରେ ନିଯୁକ୍ତ ନ ହୁଅନ୍ତି ତାହେଲେ ସେଠୁ ପତନର ଆଶଙ୍କା ରହିଛି ତାହା ଶ୍ରୀମଦ୍ ଭାଗବତରେ କୁହାଯାଇଛି ଆରୁହ୍ୟ କୃଷ୍ଣେଣ ପରମ ପଦଙ୍କ ପତନ୍ତି ଅଧ ଅନାଦୃତ ଶ୍ରୀମଦଙ୍ଘୟ ଖୁବ୍ କୃଷ୍ଣ ସାଧନା କରି ସେ ବ୍ରହ୍ମପଦ ପର୍ଯ୍ୟନ୍ତ ନିର୍ବିଶେଷ ବ୍ରହ୍ମ ଯାହା କହନ୍ତି ସାହାଯ୍ୟ ମୁକ୍ତି ସ୍ଥିତି ସେ ପର୍ଯ୍ୟନ୍ତ ଜଣେ ଯାଇପାରେ ସେଠି ବ୍ରହ୍ମାନନ୍ଦ କିଛି ସୁଖ ବା ଆନନ୍ଦ ଅନୁଭବ କରିପାରେ କିନ୍ତୁ ସେ ଯଦି ଭଗବାନଙ୍କର ପାଦପଦ୍ମ ଆଶ୍ରୟ ନ କରନ୍ତି ବା ଅନ୍ୟ କଥାରେ ଭଗବାନଙ୍କର ସେବାରେ ନିଯୁକ୍ତ ନ ହୁଅନ୍ତି ତାହେଲେ ସେଥିରୁ ସେ ଏ ଭୌତିକ ସ୍ଥିତିକୁ ପୁଣି ପତନ ହୁଅନ୍ତି ଏ ହେଉଛି ତାର କଥାଟା ସେଥିପାଇଁ ଶେଷ କଥା ହେଉଛି ଭଗବତ ଚରଣାରବିନ୍ଦରେ ଆଶ୍ରିତ ହେବା ଆଉ ଭଗବାନଙ୍କର ସେବାରେ ନିଯୁକ୍ତ ହେବା ଭଗବାନଙ୍କର ସେବାରେ ନିଯୁକ୍ତ ହେଲେ ଯେଉଁ ଆନନ୍ଦ ମିଳେ ସେ ଆନନ୍ଦ ଇଏ ବ୍ରହ୍ମ ଆନନ୍ଦରେ ନାହିଁ ବ୍ରହ୍ମସୁଖରେ ନାହିଁ ସେ କଥା କୁହାହେଉଛି ସେ ବ୍ରହ୍ମ ପର୍ଯ୍ୟନ୍ତ ଗଲେ ଆଉ ବ୍ରହ୍ମାନନ୍ଦ ଜଣେ ଅନୁଭବ କଲେ ଯେଉଁ ଆନନ୍ଦ ମିଳେ ତା'ଠାରୁ ବହୁ ଗୁଣରେ ଶତସହସ୍ର ଗୁଣରେ ଆନନ୍ଦ ମିଳେ ଭଗବାନଙ୍କର ସେବା ନିଯୁକ୍ତ ହେଲେ ସେ କଥା କୁହାଯାଉଛି କୃଷ୍ଣ ଦାସ ଅଭିମାନେ ଯେ ଆନନ୍ଦ ସିନ୍ଧୁ କୋଟି ବ୍ରହ୍ମ ସୁଖ ନହେ ତାର ଏକ ବିନ୍ଦୁ ଚୈତନ୍ୟ କୁହାଯାଇଛି କୃଷ୍ଣ ଦାସ କୃଷ୍ଣଙ୍କର ସେବାରେ ନିଯୁକ୍ତ ହେଲେ, କୃଷ୍ଣଙ୍କର ଦାସ ହେଇଗଲେ, କୃଷ୍ଣଙ୍କର ସେବା ନିଯୁକ୍ତ ହେଲେ ଯେଉଁ ଆନନ୍ଦ ସିନ୍ଧୁ ନିମଜ୍ଜିତ ହେବା ପାଇଁ ପଡ଼େ, ଆନନ୍ଦ ସାଗରରେ ନିମଜ୍ଜିତ ହେବା ପାଇଁ ପଡ଼େ, ସେ ଯେଉଁ ଆନନ୍ଦ ଦିବ୍ୟ ଆନନ୍ଦ, ସେ ଆନନ୍ଦ ସିନ୍ଧୁର ଗୋଟେ ବିନ୍ଦୁ ସହିତ ଏ କୋଟି ବ୍ରହ୍ମସୁଖ ସରି ନୁହେଁ। ଏ କଥା କହୁଛି କୋଟି ବ୍ରହ୍ମସୁଖ ସେ ଆନନ୍ଦ ସିନ୍ଧୁର ଗୋଟେ ବିନ୍ଦୁ ସହିତ ବି ସରି ନୁହେଁ। ଏ ପ୍ରକାର ସେବାନନ୍ଦ ଭଗବାନଙ୍କର ସେବା ନିଯୁକ୍ତ ହେଲେ ଏ ପ୍ରକାର ଆନନ୍ଦ ମିଳେ। ତେଣୁ ଯଦିଓ ଏଠାରେ ନାରଦ ମୁନି ବ୍ରହ୍ମସୁଖ କଥା କହୁଛନ୍ତି ଏବଂ ବ୍ରହ୍ମସୁଖ ସ୍ଥିତିକୁ ଗଲେ ଆଉ କେବେ ଭୌତିକ ସ୍ଥିତିକୁ ଆସିବ ନା, ଭୌତିକ କର୍ମ ନିଯୁକ୍ତ ହେବ ନା, କାରଣ ଉନ୍ନତର ସୁଖ ତୁଳା ଆସ୍ୱାଦନ କଲାଣି, କିନ୍ତୁ ସେ ସ୍ଥିତିରୁ ମଧ୍ୟ ପତନର ଆଶଙ୍କା ଅଛି। ଶ୍ରୀମଦ ଭାଗବତରେ କଥା କୁହାଯାଇଛି, ଯଦି କିଏ ସେ ସ୍ଥିତିରୁ ଅଧିକ ଉନ୍ନତି ନ କରେ, ଭଗବତ ଚରଣାରବିନ୍ଦର ସେବାରେ ନିଯୁକ୍ତ ନ ହୁଏ, ତାହେଲେ ତାର ପତନ ଆଶଙ୍କା ଅଛି। ଆରୁହ୍ୟ କୃଷ୍ଣେଣ ପରମ ପଦନ୍ତ ପଦନ୍ତି ଅଧ ଅନାଦୃତ ଯୁଷ୍ମଦନ୍ଧୟ। ଇଏ ଦେବସ୍ତୁତି ଗର୍ଭସ୍ତୁତିରେ କଥା କୁହାଯାଇଛି। ହେ ଭଗବାନ, ଆପଣଙ୍କର ପଦାରବିନ୍ଦକୁ ଯେଉଁମାନେ ଆଶ୍ରୟ ନ କରିଛନ୍ତି, ପଦାରବିନ୍ଦର ସେବା ନିଯୁକ୍ତ ନ ହୋଇଛନ୍ତି, ସେମାନେ ଯେତେ କୃଷ୍ଣ ସାଧନା କରି ସେ ବିଶେଷ ବ୍ରହ୍ମପଦ ପର୍ଯ୍ୟନ୍ତ କଲେ ସୁଦ୍ଧା, ବ୍ରହ୍ମାନନ୍ଦ ଅନୁଭବ କଲେ ସୁଦ୍ଧା, ଆସ୍ୱାଦନ କଲେ ସୁଦ୍ଧା, ସେମାନଙ୍କର ପତନ ହୁଏ, ପତନ ହେଇଯିବ, କାରଣ ସେମାନେ ଆପଣଙ୍କର ପଦାରବିନ୍ଦକୁ ଚରଣାରବିନ୍ଦକୁ ଆଶ୍ରୟ କରିନାହାନ୍ତି। ଏ କଥା କୁହାଯାଉଛି। ବୁଭୁକ୍ଷ ମୁମୁକ୍ଷ ଭକ୍ତିଶୀଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପାଦ ମହାରାଜ କହିଛନ୍ତି ଏ ବିଷୟରେ, ବହୁ ମହାଜନ ଆଚାର୍ଯ୍ୟ ଏ ସମ୍ବନ୍ଧରେ କଥା କହିଛନ୍ତି। ମୁଖ୍ୟ ମୁଖ୍ୟର ଦଶା ଗତି ସମ୍ବନ୍ଧରେ କଥା କୁହାଯାଇଛି। ଏ ଜଗତରେ, ଏ ଭୌତିକ ଜଗତରେ ଦୁଇ ପ୍ରକାର ଲୋକ ଅଛନ୍ତି, ବୁଭୁକ୍ଷ ମୁମୁକ୍ଷ। ମୁମୁକ୍ଷ କହିଲେ ଭୌତିକ ସୁଖ, ଭୌତିକ ଆନନ୍ଦ ଉପଭୋଗ ହେଲା, ଯେଉଁମାନେ କରୁଛନ୍ତି ସେମାନେ ବୁଭୁକ୍ଷ। ଆଉ ମୁମୁକ୍ଷ କହିଲେ ଯେଉଁମାନେ ସେ ବ୍ରହ୍ମା ନିର୍ବିଶେଷ ବ୍ରହ୍ମ ପର୍ଯ୍ୟନ୍ତ ଯାଉଛନ୍ତି, ବ୍ରହ୍ମ ସାହାଯ୍ୟ ଯେ ମୁକ୍ତି ଲାଭ କରୁଛନ୍ତି, ବା ସେଇ କାମନା ଜନକମାନେ କହନ୍ତି ମୁମୁକ୍ଷ। ଏଇ ଦୁଇ ପ୍ରକାର ଲୋକଙ୍କ ଦ୍ୱାରା ଏ ଜଗତ ପରିପୂର୍ଣ୍ଣ ହେଇଛି, ଯୋଡ଼େ ଜିନିଷ ଭୋଗ, ଆଉ ଭୋଗରେ ଅତିଷ୍ଠ ହେଇକିରି ଭବଭୋଗ ବା ଭୌତିକ ଭୋଗ ସୁଖ, ଯାହା ଶ୍ରୀମଦ୍ ଭଗବତ୍ ଗୀତାରେ କୁହାଯାଇଛି, ପ୍ରକୃତ ପକ୍ଷେ ସୁଖ ବା ଆନନ୍ଦ ନୁହେଁ, ଯେ ସଂସ୍କୃତା ଭୋଗ ଦୁଃଖ ଯୋଗ ନୁହେଁ, ଇଏ ବତୀ ଆଦ୍ୟନ୍ତବନ୍ତ କୌନ୍ତେୟ ମତେ ସୁର ମତେ ବୁଦ୍ଧ। ଏ ଯେଉଁ ଭୌତିକ ସୁଖ ବା ଆନନ୍ଦ, ଇଏ ଟେମ୍ପୋରାରୀ ଅସ୍ଥାୟୀ ଆଦ୍ୟନ୍ତବନ୍ତ, ଏହାର ଆରମ୍ଭ ଅଛି ଶେଷ ଅଛି, ସବୁଦିନ ରହିବ ନା, କ୍ଷଣିକ ଚପଳ ସୁଖ। ଆଉ ଏ ଯେଉଁ ଥାଇ ଭୌତିକ ସୁଖ ବା ଆନନ୍ଦ ପାଇଁ ପ୍ରଭାବିତ ହୁଅନ୍ତି ନାହିଁ, ଆଉ ତା ପ୍ରକୃତ ସୁଖ ହିଁ ନୁହେଁ, ତା ଅନନ୍ତ ଦୁଃଖର ରୂପାନ୍ତ ଜନକ। ଆଉ କେତେକ ଅଛନ୍ତି ଏଥିରେ ଅତିଷ୍ଠ ହେଇଯାଆନ୍ତି, ନା ଏ ସୁଖକର ନୁହେଁ, ତାହେଲେ କ'ଣ କରିବା, ନା ଲୀନ ହେଇଯିବା, ବ୍ରହ୍ମରେ ଲୀନ ହେବା, ତାହେଲେ ମୁମୁକ୍ଷୁ ହୁଅନ୍ତି, ମୁକ୍ତି କାମନା କରନ୍ତି, ଅଥା ତ୍ୟାଗ କରନ୍ତି ସବୁ ଏ ଭୌତିକ ସୁଖ ସମ୍ପଦ, ଯେଉଁଟା ଉପଭୋଗର ସାମଗ୍ରୀ ବୋଲି ଭାବୁଥିଲେ, ଦେଖିଲି କି ପ୍ରକୃତିରେ ସୁଖକର ନୁହେଁ, ତୁ ତ୍ୟାଗ କରନ୍ତି, ସେମାନେ ତ୍ୟାଗୀ ହୁଅନ୍ତି, ଭୋଗୀ ତ୍ୟାଗୀ, ଭୋଗ ବା ତ୍ୟାଗ, ଏ ପ୍ରକାର ନିର୍ବିଶ ବ୍ରହ୍ମ, ବ୍ରହ୍ମରେ ଲୀନ ହେଇଯିବ, ମିଶିଯିବା, ଆମେ ବ୍ରହ୍ମାନନ୍ଦ, ଏଇ ପ୍ରକାର ସ୍ଥିତିକୁ ଜାଣନ୍ତି। ଏ ଦୁଇ ପ୍ରକାର ଅଛନ୍ତି ଏ ଜଗତରେ। କିନ୍ତୁ ଶ୍ରୀମନ୍ ମହାପ୍ରଭୁ କହିଲେ, ଜୀବେର ସ୍ୱରୂପ ହୋଇ କୃଷ୍ଣ ନିତ୍ୟ ଦାସ, କୃଷ୍ଣର ତଟସ୍ଥା ଶକ୍ତି ଭେଦାଭେଦ ପ୍ରକାଶ, କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଅତେ ମାୟା ତାରେ ଦେହ ସଂସାର ଆଦି ଦୁଃଖ। ଏ ଶ୍ରୀମନ୍ ମହାପ୍ରଭୁ ଏ କଥା କହିଲେ, ଜୀବର ହେଉଛି ପ୍ରକୃତ ସ୍ୱରୂପ ହେଉଛି କି ନା, କୃଷ୍ଣର ନିତ୍ୟ ଦାସ, ଏତେ ଜୀବ ପ୍ରକୃତ ସ୍ୱରୂପ, ସେ ପ୍ରପର ପୋଷ୍ଟର କ୍ୟାଣ୍ଟ ସିଫ୍ଟ, ଜୀବର ସ୍ୱରୂପ ସେଇଟା, ସେ କୃଷ୍ଣଙ୍କର ନିତ୍ୟ ଦାସ, ସେ କେବେ ପ୍ରଭୁ ନୁହେଁ। କୃଷ୍ଣ ଏକମାତ୍ର ଉପଭୋଗକାରୀ, ଜୀବ କେବେ ଉପଭୋଗକାରୀ ନୁହେଁ। ଦାସର କାମ ହେଉଛି ପ୍ରଭୁକୁ ଉପଭୋଗ ଦେବା, ମାଲିକ ଉପଭୋଗ ଦେବା, ସେ ତ ତାର ଆନନ୍ଦ ଅଛି। ଏଇଟା ମହାପ୍ରଭୁ କହିଲେ, ଜୀବର ସ୍ୱରୂପ ହୁଏ କୃଷ୍ଣ ଦାସ, କୃଷ୍ଣ ତପସ୍ୟା ଶକ୍ତି ଭେଦାଭେଦ ପ୍ରକାଶ। କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଅତେ ମାୟା ତାର ଦେହ ସଂସାର ଆଦି ଦୁଃଖ। କେଉଁ ଅନାଦି କାଳରୁ ଯାହାର କି ଆମେ ମୂଳ ନିର୍ଣ୍ଣୟ ଆଦି ନିର୍ଣ୍ଣୟ କରିପାରିବା ନା, ଏ ବିସ୍ମୃତି ହେଇ ବଦ୍ଧାବସ୍ଥା ଭୋଗ କରୁଛି, ଏ ମାଇକ ଜଗତରେ ପଡ଼ି ସଂସାର ଆଦି ଦୁଃଖ, ତାପରେ ଦଗ୍ଧିଭୂତ ଜନ୍ମ ଚୁଜରା ବ୍ୟାଧି ଆଦି ଦୁଃଖ ଭୋଗ କରୁଛି। ଯେଉଁମାନେ ଏପରି ଭୋଗୀ ଉପଭୋଗରେ ମତ ଅଛନ୍ତି, ସେମାନଙ୍କୁ ତ୍ୟାଗୀମାନେ ଘୃଣା କରନ୍ତି। ଯେଉଁମାନେ ଯାହା କହନ୍ତି ଚର୍ବିତ ଚର୍ବଣ କରି ପୁନଃ ପୁନଃ ଚର୍ବିତ ଚର୍ବଣ, ଏ ଭୌତିକ ସୁଖକୁ ପୁନଃ ପୁନଃ ଚର୍ବିତ ଚର୍ବଣ କରି ଫୋପାଡ଼ି ଦେଇ କିଛି ସୁଖ ପାଇନାହାନ୍ତି, ତେଣୁ ତ୍ୟାଗୀ ହୋଇଛନ୍ତି। ତ୍ୟାଗ କରିକିରି ସେ ବ୍ରହ୍ମ ସ୍ଥିତିକୁ ଯିବେ, ସେ ତ୍ୟାଗୀକୂଳ ଭୋଗୀକୂଳ ଘୃଣା କରନ୍ତି। ଭୋଗୀକୂଳ ତ୍ୟାଗୀକୂଳର ଆଦର୍ଶ ସମ୍ପୂର୍ଣ୍ଣ ବିପରୀତ ବୋଧ ହେଉଥିଲେ ସୁଦ୍ଧା ଉଭୟ ହିଁ ସମାନ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋପାଳଜୀ ମହାରାଜ କହୁଛନ୍ତି, ଉଭୟ ହିଁ ସମାନ। ଏଠି ଆଦର୍ଶ ସମ୍ପୂର୍ଣ୍ଣ ସେମାନେ ଭୋଗୀ, ସେମାନେ ଭୋଗ ତ୍ୟାଗୀ। ସମ୍ପୂର୍ଣ୍ଣ ବିପରୀତ ହେଇଥିଲେ ସୁଦ୍ଧା ଉଭୟ ହିଁ ସମାନ। କାହିଁକି ନା, ଭୋଗୀ ଆପାତ୍ମଧୁର ବିଷମିଶ୍ରିତ ପୁଷ୍ପାନ୍ନର ଲୋଭ ସମ୍ବରଣ କରି ନ ପାରି ତାହା ଗ୍ରହଣ କରି ମୃତ୍ୟୁ କବଳରେ କବଳିତ ହଏ। ପୁନଃସ୍ତ ତ୍ୟାଗୀ ଖାଦ୍ୟ ତ୍ୟାଗ କରି ଅନାହାରେ ନିଜର ବିନାଶ ସାଧନ କରେ। ବଡ଼ ଗମ୍ଭୀର କଥା ଇଏ ଯେ ଭୋଗୀ ଭୋଗରେ ଅଛି, ନାନା ପ୍ରକାର ଭୌତିକ ଉପଭୋଗ ଇନ୍ଦ୍ରିୟ ଉପଭୋଗରେ ମାତିଛି, ସେ ଜିହ୍ୱା ଲାଳସା ମେଣ୍ଟେଇବା ପାଇଁ, ଜିହ୍ୱାକୁ ଉପଭୋଗ ଦେବା ପାଇଁ ସେ କେତେ ପ୍ରକାର ସୁସ୍ୱାଦୁ ଖାଦ୍ୟ ତିଆରି କରୁଛି। ବିଷମିଶ୍ରିତ ପୁଷ୍ପାନ୍ନ କଦର୍ଯ୍ୟ ଭକ୍ଷଣ କରେ, ଯାହା କହନ୍ତି ଏଇଟା କି କହନ୍ତି ପଳାନ୍ନ, ମାଂସ ପଲଉ କରୁଛି, ମାଂସ ପଲଉ କରୁଛି, ସରଳ ନିରୀହ ଜୀବକୁ ତ୍ୟାଗ କରି ତାର ମାଂସ ଖାଉଛି, ପଳାନ୍ନ କରୁଛି, ମାଂସ ପଲଉ କରୁଛି, ଇଏ କରୁଛି, କେତେ ପ୍ରକାର ବିଷ ମିଶ୍ରିତ ଦେହ ସଂସ୍ପଦା ଭୋଗ ଦୁଃଖ ଯେଉଁ ନେଇ ଇନ୍ଦ୍ର ଉପଭୋଗ ଯେଉଁଗୁଡ଼ାକ ଇନ୍ଦ୍ରକୁ ପ୍ରୀତି କର ତାହା ଦୁଃଖ କର, ତେଣୁ ସେ କଥା ହେଉଛି ବିଷ ଭକ୍ଷଣ କରୁଛି। ଶେଷରେ କ'ଣ କରୁଛି, ସେ ଲୋଭକୁ ସମ୍ବରଣ କରି ନ ପାରି ତାହା ଗ୍ରହଣ କରି ମୃତ୍ୟୁ କବଳରେ କବଳିତ ହେଉଛି। କିନ୍ତୁ ତ୍ୟାଗୀ ଏ ଖାଦ୍ୟ ତ୍ୟାଗ କରି ଓ ନାହାରେ ନିଜର ବିନାଶ ସାଧନ କରୁଛି। ତ୍ୟାଗୀ କ'ଣ କହୁଛି, ନା ଏ ମାୟା, ଏ ମାୟା, ଏ ମାୟା ତ୍ୟାଗ କର, ତ୍ୟାଗ କର, କିଛି ଖାଇବା ନା, ଆମେ ଏଗୁଡ଼ାକ ସବୁ ମାୟା, ଖାଇବା ନା, ଆଉ କ'ଣ କରିବା ନା ବାୟୁ ଆହାର କରିବା, କି ଜଳପାନ କରିବା, ତ ଜଳପାନ ଛାଡ଼ିକି ବାୟୁ ଆହାର କରିବା ହିଁ। ଯାହା କହନ୍ତି ସେ ଗୁରି ଗୁମ୍ଫା ଭିତରେ ରହି ତା ଭିତରେ ପଶି ସେଇଠୁ ପୁରା କୁମ୍ଭକ ରହିଛକ ପ୍ରାଣାୟାମ ସାଧନା କରିବା, କିଛି ଖାନା ଖାଇବା ନା, ଆଉ ଗୁମ୍ଫା ମୁହଁଟାକୁ ଗୋଟେ ବଡ଼ ପଥରରେ ବନ୍ଦ କରିଦେବା, ଖାନା ନ ଖାଇଲେ ତ ଦୁର୍ବଳ ହେବ, ଆଉ ସେ ପଥର ଠେଲିବାକୁ ବି ଶକ୍ତି ନାହିଁ, ତେଣୁ ସେ ତାର ମଧ୍ୟ ଅନାହାରରେ ବିନାଶ ସାଧନ କରୁଛି ନିଜକୁ, ତେଣୁ ଉଭୟ ସମାନ। ଯେପରିକି ଦୁଇଟି ଲୋକର ଫୋଟକା ହେଇଛି କଥା କୁହାଯାଉଛି, ଏ ଦୁଇ ଜଣ ଦୁଇଟି ଭିନ୍ନ ଭିନ୍ନ ଚିକିତ୍ସକଙ୍କ ନିକଟକୁ ଗଲେ, ଜଣେ ଚିକିତ୍ସକ ରୋଗୀର ଫୋଟକାରେ ଶୀତଳ ବାୟୁ ସେବନ କରି ତାହାକୁ ଆପାତ ଶାନ୍ତି ପ୍ରଦାନ କଲା, ତେବେ ବିଦାୟ ଦେଇଦେଲେ। ଅନ୍ୟ ଚିକିତ୍ସକ କହିଲେ ଅସ୍ତ୍ରୋପଚାର କଲେ ତୁମର ପୁଣି ଫୋଟକା ହେଇପାରେ, ଅତେ ଯଦି ଫୋଟକା ହେଇଛି ଗଳାରେ ଫୋଟକା ହେଇଛି ମତ ଉଠିଛି, ଆଉ ଅସ୍ତ୍ରୋପଚାର କରିବା ଏଇ ତ ପୁଣି ଉଠିବ, ତା ଗଳାଟାକୁ କାଟିଦେଲେ ଯାଏ ଗଳା ତ ରହିବ ନାହିଁ, ଆଉ ଫୋଟକା ବାହାରିବ କାହିଁକି, ଏତେ ଦୁଃଖ ପାଇବ କାହିଁକି, ତେଣୁ ତୁମର ଯଦି ପ୍ରାଣ ସଂହାର କରାଯାଏ ତା ଫୋଟକାର ସମ୍ଭାବନା ନାହିଁ। ଏହା କହି ସେ ଚିକିତ୍ସକ ରୋଗୀ ଗଳାରେ ଛୁରୀ ଲଗେଇଦେଲେ, ଅର୍ଥାତ୍ ରୋଗୀର ଜୀବନ ନାଶ କରିଦେଲେ। ସେହିପରି କର୍ମୀର ଲକ୍ଷ୍ୟ ଇହ କାଳେ ପରକାଳେ ଭୋଗ, ନିର୍ବିଶେଷ ଜ୍ଞାନୀର ଲକ୍ଷ୍ୟ ନିର୍ବାଣ, ସେ ବ୍ରହ୍ମ ସାହାଯ୍ୟ ମୁକ୍ତି। ସେ ନିର୍ବାଣ ଦ୍ୱିବିଧ, ବୋଧ ରାହିତ୍ୟ ନିର୍ବାଣ, ବୋଧ ସାହିତ୍ୟ ନିର୍ବାଣ। ବୋଧ ରାହିତ୍ୟ ବା ଅଚିତ ପରିଣତି, ସାକ୍ଷ୍ୟସିଂହଙ୍କର ଲକ୍ଷ୍ୟ ବସ୍ତୁ ସାକ୍ଷ୍ୟସିଂହ ବୁଦ୍ଧ ନିର୍ବାଣ କଥା କହିଥିଲେ। ବୋଧ ସାହିତ୍ୟ ବା ଚିହ୍ନ ମାତ୍ର ଉପଲବ୍ଧି ସାଙ୍କର ମାୟାବାଦୀମାନଙ୍କର ଲକ୍ଷ୍ୟ। ଏଇ ଦୁଇ ଜଣଙ୍କ ଅସତ୍ ପ୍ରଚ୍ଛନ୍ନ ବୌଦ୍ଧବାଦ ଶଙ୍କରାଚାର୍ଯ୍ୟଙ୍କର ମଧ୍ୟ ଯେଉଁଟା ମାୟାବାଦ ପ୍ରଚ୍ଛନ୍ନ ବୌଦ୍ଧବାଦ। କିନ୍ତୁ ଶ୍ରୀମଦ୍ ଭାରତରେ କୁହାଗଲା ଦଶମ ସ୍କନ୍ଧରେ ଜିଅନ୍ୟ ରବିନ୍ଦାକ୍ଷ ବିମୁକ୍ତ ମାନ୍ୟସ୍ତଭାବାଦ ବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ କୃଷ୍ଣେଣ ପରମ ପଦନ୍ତତ ପଦନ୍ତି ଅଧ ଅନାଦୃତ ଯୁଷ୍ମଦଙ୍ଗରୟ। ଏ କଥା କୁହ ଯେଉଁମାନେ ଅରବିନ୍ଦାକ୍ଷ ପଦ୍ମପଲାସ ଲୋଚନ ଭଗବାନ କୃଷ୍ଣଙ୍କର ଆଉ ପାଦ ପଦ୍ମଙ୍କୁ ଅନାଦର କରିଛନ୍ତି ସେଇ ବ୍ରହ୍ମ ସାଜୁଜ୍ୟ ମୁକ୍ତି ବ୍ରହ୍ମରେ ଲୀନ ହେବାର କାମନା ପୋଷଣ କରିଛନ୍ତି। ଆଉ ଆରୁ କୃଷ୍ଣ ବଡ଼ କଷ୍ଟକର ସାଧନା କରି କୃଷ୍ଣ ସାଧନା କରି ସେ ବ୍ରହ୍ମସ୍ଥିତିକୁ ଯାଉଛନ୍ତି। ଯାଇକିରି ସେମାନେ ଭାବୁଛନ୍ତି କ'ଣ ନା ଆମେ ମୁକ୍ତ ହେଇଗଲୁ ବିମୁକ୍ତ ମାନିନସ୍ ଆମେ ମୁକ୍ତ ହେଇଗଲୁ ବର୍ତ୍ତମାନ ଆମେ ସେ ବ୍ରହ୍ମରେ ମିଶି ବ୍ରହ୍ମ ହେଇଗଲୁ ଆମେ ନାରାୟଣଙ୍କଠାରେ ମିଶିକି ନାରାୟଣ ହେଇଗଲୁ ଭଗବାନ ହେଇଗଲୁ। ଏଇ କଥା କହୁଛନ୍ତି ଅବିଶ୍ୱ କିନ୍ତୁ ଶ୍ରୀମଦ୍ ଭାଗବତ କହିଲେ ଯେ ଅବିଶୁଦ୍ଧ ବୁଦ୍ଧୟ ତାଙ୍କର ବୁଦ୍ଧିଟା ବିଶୁଦ୍ଧ ନୁହେଁ ଅଶୁଦ୍ଧ ବୁଦ୍ଧି ଏଇଟା ବିଶୁଦ୍ଧ ବୁଦ୍ଧି ନୁହେଁ। କାରଣ ବିଶୁଦ୍ଧ ବୁଦ୍ଧି କୃଷ୍ଣଙ୍କ ଠାରୁ ଆସେ ଭଗବାନଙ୍କ ଠାରୁ ଆସେ। ତେଇ ସଂସତ୍ୱଯୁକ୍ତାନଂ ବ୍ରଦତାମ ପ୍ରୀତିପୂର୍ବକଂ ଦଦାମି ବୁଦ୍ଧି ଯୋଗଂ ତମ ଯେନ ମଂ ବୁଜାନ୍ତି ଦେ। ଦଶମ ଅଧ୍ୟାୟ ଭଗବତ ଗୀତାରେ ଏ କଥା ଭଗବାନ କୃଷ୍ଣ ଯିଏ ମୋ ଠାରୁ ସହିତ ଯୁକ୍ତ ହୋଇ ପ୍ରୀତିପୂର୍ବକ ମୋର ଭୋଜନ କରୁଛନ୍ତି ମୁଁ ତାଙ୍କୁ ବୁଦ୍ଧି ଦିଏ ଇଣ୍ଟେଲିଜେନ୍ସ ଆଇ ଗିଭ୍ ଦେମ୍ ଇଣ୍ଟେଲିଜେନ୍ସ ତା ହେଉଛି ଶୁଦ୍ଧ ବୁଦ୍ଧି ଯାହା ଭଗବାନଙ୍କ ଠାରୁ ଆସିଲା ତାହା ହେଉଛି ବିଶୁଦ୍ଧ ବୁଦ୍ଧି ଯେଉଁ ବୁଦ୍ଧି ବଳରେ ମୋ ପାଖକୁ ଆସିବ ମାଙ୍କୁ ପଦାନ୍ତି ମୋ ପାଖକୁ ଆସିବ କୃଷ୍ଣଙ୍କ ପାଖକୁ ଯିବ ସେ ହେଉଛି ଶୁଦ୍ଧ ବୁଦ୍ଧି। ଆଉ ଯେଉଁ ବୁଦ୍ଧି ବଳରେ ତୁମେ ନିର୍ବିଶେଷ ବ୍ରହ୍ମ ପାଖକୁ ଯିବ ତା ଶୁଦ୍ଧ ବୁଦ୍ଧି ରହିଛି ତା ଅବିଶୁଦ୍ଧ ବୁଦ୍ଧୟ ବିଶୁଦ୍ଧ ବୁଦ୍ଧି ନୁହେଁ ସେ ବୁଦ୍ଧି କୃଷ୍ଣଙ୍କ ଠାରୁ ଆସୁନି। ସେଥିପାଇଁ କହୁଛି ଆରୁ ଏ କୃଷ୍ଣ ପରମ ପଦମ ତଥା ପଦନ୍ତି ଅନାଥ କୃଷ୍ଣ କଠିନ ସାଧନା କରିକିରି ସେ ନିର୍ବିଶେଷ ବ୍ରହ୍ମସ୍ଥିତି ପର୍ଯ୍ୟନ୍ତ ଯାଉଛନ୍ତି କିନ୍ତୁ ହେଲେ କ'ଣ ହେବ ସେଠୁ ପୁଣି ପତନ୍ତି ଅଧ ପୁଣି ଅଧପତନ ହେଇଯାଉଛି କାହିଁକି ନା ସେମାନେ ଭଗବାନଙ୍କର ଚରଣାରବିନ୍ଦକୁ ଆଶ୍ରୟ କରିନାହାନ୍ତି। ଏଇ ଯେଉଁ ଭୁଲ କରିଛନ୍ତି ଅପରାଧ କରିଛନ୍ତି ସେଥିପାଇଁ ଇଏ ଦଣ୍ଡ ଭୋଗ ହେଉଛି ପତନ ହେଇଯାଉଛି। କିନ୍ତୁ ତଥା ନତେ ମାଧବ ତାବକା କଚିତ ଭ୍ରଶ୍ୟନ୍ତି ମାର୍ଗାତ୍ୟୀ ବଦ୍ଧ ସଭୃଦା ତୟା ବିଗୁପ୍ତା ବିଚରନ୍ତି ନିର୍ଭୟା ବିନାୟକା ନିକପମୂର୍ଦ୍ଧ ସୁପ୍ରଭୁ। ଏଇ କଥା କୁହାଯାଉଛି ସେ କହୁଛନ୍ତି ଯେଉଁମାନେ ଆପଣଙ୍କର ହେ ମାଧବ ତଥା ନତେ ମାଧବ ତାବକା କଚିତ ଭ୍ରଶ୍ୟନ୍ତି ହେ ମାଧବ ଯେଉଁମାନେ ଆପଣଙ୍କର ନିତ୍ୟ ସେବା ପ୍ରାର୍ଥୀ ଭକ୍ତ ସେମାନେ ଆପଣଙ୍କ ଠାରେ ପରିନିଷ୍ଠିତ ବୁଦ୍ଧି ହେଇ ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଘନିଷ୍ଠ ପ୍ରେମ ଯୁକ୍ତ ସୁତରାଂ ସେମାନେ ସର୍ବଦା ଆପଣଙ୍କ ଦ୍ୱାରା ସୁରକ୍ଷିତ ହୁଅନ୍ତି ନ କଚିତ ଭ୍ରଶ୍ୟନ୍ତି ତାବକା ନ କଚିତ ଭ୍ରଶ୍ୟନ୍ତି ସେମାନେ କେବେ ହେଲେ ପତନ ସେମାନଙ୍କର ହୁଏ ନା ସେମାନଙ୍କର କେବେ ହେଲେ ପତନ ହୁଏ ନା ଭଗବାନ ସୁରକ୍ଷା ଦିଅନ୍ତି ସେମାନଙ୍କୁ। ଏହି ପ୍ରକାର ପ୍ରେମଯୁକ୍ତ ପ୍ରେମ ସମ୍ବନ୍ଧ ଯୁକ୍ତ ଭଗବାନ ସେ ଯୁକ୍ତ ହୋଇଛନ୍ତି ଯେଉଁମାନେ ସେମାନଙ୍କର କଦାପି ପତନ ହେବ ନା। ଯଦି ଯାହା କହା ଯାଏ ଅଜ୍ଞାନ ବା ହ ଯଦି ପାପ ଉପସ୍ଥିତ କୃଷ୍ଣ ତାରେ କ୍ଷମା କରେ ନା କରାଏ ପ୍ରାୟଶ୍ଚିତ। ଏ କଥା ଅଛି ଅଜ୍ଞାନ ବା ହ ଯଦି ପାପ ଉପସ୍ଥିତ କୃଷ୍ଣ ତାରେ କ୍ଷମା କରେ ନା କରାଏ ପ୍ରାୟଶ୍ଚିତ। ଅଜ୍ଞାନତା ବଶତ ଯଦି କିଛି ପାପ ହେଇଗଲା କୃଷ୍ଣ ତାଙ୍କୁ କ୍ଷମା କରୁଛନ୍ତି କୃଷ୍ଣ ତାଙ୍କୁ କଦାପି ଆଉ ପ୍ରାୟଶ୍ଚିତ କରିବା ପାଇଁ ଦେଉନାହାନ୍ତି। ସେମାନେ କୃଷ୍ଣଙ୍କର ଏପରି ପ୍ରୀତି ବିଧାନ କରିଛନ୍ତି ପ୍ରେମ ସମ୍ବନ୍ଧରେ ସମ୍ବନ୍ଧିତ ହେଇଛନ୍ତି ଯେ କୃଷ୍ଣ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ତାଙ୍କର ପତନ କେବେ ହେଲେ ହେଉନାହିଁ। ଏ କଥା କୁହାଯାଉଛି ମାର୍ଗାତ୍ ତୋୟି ବଦ୍ଧ ସହୃଦା ତୋୟା ବିଗୁପ୍ତା ବିଚରନ୍ତି ନିର୍ଭୟା ବିନାୟକାନିକପମର୍ଦ୍ଧ ସୁପ୍ରଭୁ ଇ କଥା ଅଛି। ସେମାନଙ୍କର ବିଘ୍ନ ହବା ତ ଦୂରର କଥା, ସେମାନେ ବିଘ୍ନ ଉତ୍ପାଦନକାରୀ ଗଣଙ୍କର ମସ୍ତକ ଉପରେ ପଦାର୍ପଣ ପୂର୍ବକ ନିର୍ଭୟ ଭାବରେ ବିଚରଣ କରିଥାନ୍ତି। ଏ କଥା କହୁଛି, ଭକ୍ତର ବିନାଶ ନାହିଁ, ଭକ୍ତ ପରାନନ୍ଦମୟ। ସୁଦାଂ କସ୍ମିନ୍ କାଳେ ଭକ୍ତର ବିନାଶ ନାହିଁ, ନମ ଭକ୍ତ ପ୍ରଣଶ୍ୟତି କୌନ୍ତେହ ପ୍ରତିଜାନ ହିଁ ନମେ ଭକ୍ତ ପ୍ରଣଶ୍ୟତି, ଏହା ଗୀତାରେ ଭଗବାନଙ୍କର ବାକ୍ୟ ଅଛି। ତେଣୁ ଭକ୍ତି ଯୋଗକୁ ଆସିଲେ, ଭକ୍ତି ପଥକୁ ଆସିଲେ, ବିଶେଷ କରି ପ୍ରେମମୟୀ ସେବାରେ ଯେତେବେଳେ ଜଣେ ନିଯୁକ୍ତ ହେଇଯିବ ଭଗବାନଙ୍କର, ସେତେବେଳେ ତାର ପତନ ସମ୍ଭାବନା ନାହିଁ। ସେତେବେଳେ ଯେଉଁ ଆନନ୍ଦ ମିଳେ, ସେବାନନ୍ଦ, କୋଟି ବ୍ରହ୍ମ ସୁଖ, ସେ ଆନନ୍ଦମୟ ସମୁଦ୍ର ଗୋଟେ ବିନ୍ଦୁ ସହିତ ମଧ୍ୟ ସମାନ ନୁହେଁ। କର୍ମୀ ଜ୍ଞାନୀ ଯୋଗୀ ସକଲି ଅଶାନ୍ତ, ଏକମାତ୍ର କୃଷ୍ଣ ଭକ୍ତ ନିଷ୍କାମ ଅଥଇ ଶାନ୍ତ। ଏ କଥା କୁହାଯାଉଛି, କୃଷ୍ଣ ଭକ୍ତ ନିଷ୍କାମ, ତାର କୌଣସି କାମନା ନାହିଁ, କିନ୍ତୁ କର୍ମୀର ଭକ୍ତି କାମନା ଅଛି, ଆଉ ଯୋଗୀର ସିଦ୍ଧି କାମନା ଅଛି, ଆଉ ଜ୍ଞାନୀର ମୁକ୍ତି କାମନା ଅଛି। ଏ ସମସ୍ତଙ୍କର କାମନା ଅଛି, ସେ କର୍ମୀ ହଉ, ଯୋଗୀ ହଉ, ଜ୍ଞାନୀ ହଉ, ଏ ସମସ୍ତଙ୍କର କାମନା ଅଛି। ଯାହାଙ୍କର କାମନା ରହିବ ସେମାନେ ନିଶ୍ଚିତ ଅଶାନ୍ତ, ସେମାନେ କଦାପି ଶାନ୍ତ ହେଇପାରିବେ ନା, ମାନସିକ ଶାନ୍ତି ମିଳିବ ନା। ସେ କଥା ପୂର୍ବରେ ମଧ୍ୟ କୁହାଯାଇଛି, ଭକ୍ତ ହେଲେ କୌଣସି ପ୍ରକାର କାମନା ନାହିଁ। ଅନ୍ୟା ବିଳାସ୍ତ ଶୂନ୍ୟ ଜ୍ଞାନ କର୍ମ ଆଦି ଅନାବୃତ ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା। ରୂପ ଗୋସ୍ୱାମୀ ଏ କଥା କହିଲେ, ଯେ ଭକ୍ତ ତାଙ୍କର କିଛି କାମନା ନାହିଁ, ଯାହା କହନ୍ତି କର୍ମୀର ଭକ୍ତି କାମନା ବା ଜ୍ଞାନୀର ଭକ୍ତି କାମନା, ଏ କାମନା ନାହିଁ, ଯୋଗୀର ସିଦ୍ଧି କାମନା, ଏଇ କାମନା ନାହିଁ, କାମନା ନାହିଁ। ନ ଧନମ୍ ନ ଜନମ୍ ନ ସୁନ୍ଦରୀ କବିତାମ୍ବା ଜଗଦୀଶ କାମୟୀ ମମ ଜନ୍ମନି ଜନ୍ମନିଶ୍ୱରୀ ଭଗତାର ଭକ୍ତିରେ ଅହେତୁକି ହୁଏ। ଧନ ମାଗୁନି, ଜନ ମାଗୁନି, ସୁନ୍ଦରୀ ସ୍ତ୍ରୀ ଉପଭୋଗର କାମନା ନାହିଁ, ତାହା ମାଗୁନି, ମୁକ୍ତି ମାଗୁନି। ଜନ୍ମ ଜନ୍ମାନ୍ତର ଧରି ଯେଉଁ ଜନ୍ମ ମୋତେ ଭୋଗ କରିବାକୁ ଅଛି, ମିଳିବାକୁ, ସେ ଜନ୍ମ ମିଳୁ, କିନ୍ତୁ ପ୍ରତ୍ୟେକ ଜନ୍ମରେ ଆପଣଙ୍କର ସେବା କରିବି। କୀଟ ଜନ୍ମ ଦାଅ ଯଥା ପୁୟା ଦାସ, ନିର୍ବିଶେଷ ଜନ୍ମ ଜନ୍ମେ ନାହିଁ ମୋର ଆସ, ବରଂ କୀଟ ଜନ୍ମ ଦିଅ, ସେଥିରେ ମୋର ସ୍ୱୀକୃତି ଅଛି, କିନ୍ତୁ କୀଟ ହେଇକିରି ଆପଣଙ୍କର ସେବା ହିଁ କରିବି, ଏତେ କାମନା। କିନ୍ତୁ ସେ ନିର୍ବିଶେଷ ବ୍ରହ୍ମ ମୁକ୍ତି, ସାହାଯ୍ୟ ମୁକ୍ତି ମୋର ଦରକାର ନାହିଁ, କାରଣ ସେଠି କୌଣସି ସେବାର କଥା ନାହିଁ, ସେଠି ସେବାର ସୁଯୋଗ ନାହିଁ। ସେଥିପାଇଁ କୈବଲ୍ୟ ନରକାୟତି, ଉଦାହରଣ ସରସ୍ୱତୀ ପାଠ କହିଲେ ସେ କୈବଲ୍ୟ ମୁକ୍ତି କୁହାଯାଏ ତାକୁ, ସେଇ ନିର୍ବିଶେଷ ବ୍ରହ୍ମ ମୁକ୍ତିକୁ କହନ୍ତି କୈବଲ୍ୟ ମୁକ୍ତି। କୈବଲ୍ୟ ନରକାୟତି, ତାହା ହେଉଛି ନର୍କ ସ୍ଥିତି, ଭକ୍ତ ପକ୍ଷରେ ନର୍କ ସ୍ଥିତି, ଭକ୍ତ କଦାପି ଚାହେଁ ନା, ବରଂ କୀଟ ହେବି, କୀଟ ହେଇକରି ଆପଣଙ୍କର ସେବା ହିଁ କରିବି, କିନ୍ତୁ ସେ କୈବଲ୍ୟ ନର୍କ ସ୍ଥିତି ମୋର ଦରକାର ନାହିଁ। ଏଇ କଥାଟା କୁହାଯାଉଛି, ସେ କଥା କୁହାଯାଉଛି, ଯେ ଅନ୍ୟ ଅରବିନ୍ଦ ଆକ୍ଷେପିତ ମାନେ ସ୍ତୁୟସ୍ତ ଭାବାତ ବିଶୁଦ୍ଧ ବୁଦ୍ଧୟ ଆର୍ଭ କୃଷ୍ଣ ପରମ ପଦନ୍ତ ପଦନ୍ତି ଅଧ ନାଦ ସୁଗଙ୍ଗୟ ନ ତଥାପି ତା ମାଧବ ତାବକା କ୍ୱଚିତ୍ ପଶ୍ୟନ୍ତି ମାର୍ଗାତ୍ ତ୍ୱୟି ବଦ୍ଧ ସୌଦାତୟା ବିଗୁପ୍ତା ବିଚରନ୍ତି ନିର୍ଭୟା ବିନାୟକ ନିକ ପମୁ ଧର୍ଷ ପ୍ରଭୁ। କିଛି ଭୟ ନାହିଁ, ନିର୍ଭୀକ, ସେ କଥା ଭଗବାନଙ୍କର ଚରଣାରବିନ୍ଦ, ତା ହେଉଛି ଅଭୟ ଚରଣାରବିନ୍ଦ, ତା ହେଉଛି ଅଭୟ ଚରଣାରବିନ୍ଦ, ଯେଉଁଠିକି ଆଶ୍ରୟ ନେଲେ ଆଉ କିଛି ଭୟ ନାହିଁ। ଅଭୟ ଅଶୋକ ଅମୃତର ସ୍ଥଳ ତୁମାର ଚରଣ ଦ୍ୱୟ, ଭଗବତ ଚରଣାରବିନ୍ଦ ହେଉଛି ଅଭୟ, ସେ ଭୟ ନା, କୌଣସି ପ୍ରକାର ଭୀତି ନା, ପୁଣି ଅଶୋକ କୌଣସି ଶୋକ ନାହିଁ ସେଠି, ପୁଣି ଅମୃତ ମୃତ୍ୟୁ ନାହିଁ, ଏ ପ୍ରକାର ସ୍ଥଳ ହେଉଛି ଭଗବତ ଚରଣାରବିନ୍ଦ। ସେଠି ଯେଉଁମାନେ ଆଶ୍ରିତ ନ ହେଇଛନ୍ତି ସେମାନେ ସେ ବ୍ରହ୍ମ ପର୍ଯ୍ୟନ୍ତ ଗଲେ ସୁଦ୍ଧା, ବ୍ରହ୍ମାନନ୍ଦ ଉପଭୋଗ କଲେ ସୁଦ୍ଧା, ବ୍ରହ୍ମ ସୁଖ ଉପଭୋଗ କଲେ ସୁଦ୍ଧା, କଦାପି ଭୟ ରହିତ ନୁହନ୍ତି, ଆଉ ସେଠୁ ପତନ ହେଇଯାଉ, ସେ ଆଶଙ୍କା ଅଛି ପତନ ହବାର, ପତନ ହେଉଛନ୍ତି, ଏ ହେଉଛି ଶେଷ କଥା ଆମର। ଆଉ ଯେ ଭକ୍ତ ତାଙ୍କର କୌଣସି ପତନର ଭୟ ନା, ଯଦି জানিত জ্ঞান পাপ শব্দ কিছু পাপ হয়ে যায় পতন হওয়ার আশঙ্কা আসি যায় ভগবান এপরি ভাল পাঁচ ভক্ত কু ভগবান সুরক্ষা দিচ্ছে যেমনি সংযুক্ত হয়েছেন প্রেম বন্ধনরে বাঁধি যাইছেন নিত্য যুক্ত হয়েছেন যেমন উদাহরণ দিয়া যায় ছোট পিলা হাত ধরছে বাপর কোঠা উপরে চড়ছেন বুলুচ্ছেন হ্যাঁ পুয়ো দৈব যে কে কোঠার ধার কু চালি গেলা পড়ি যাব বাপ হাত ধরে টাণি আনলা আর পুয়ো পড়ব না বাপর হাত ধরছি বাপ সহ সংযুক্ত হয়েছে হ্যাঁ তেমন পড়িবার আসনা যে টাঙি আনে তদ্রুপ ভাবে অজ্ঞান বাহু যদি পাপ উপস্থিত কৃষ্ণ তার ক্ষমা করে না করায় প্রশ্চিত অজ্ঞানতা অবশ্য যদি কিছু পাপ হয়েগলা তাহা কৃষ্ণ জানতে অজ্ঞানতা অবশ্য হৃদয় নাই হৃদয় পূর্ণ প্রেম ভাব অছি ওঠায় তেমন প্রশ্চিত করে আপনি ক্ষমাই করছে সুরক্ষা দিয়ে সে কথা কুয়া তয়া বিভুক্ত বিচরন্তি নির্ভয়া বিনায়ক কানিক পমূর্ধ সুপ্রভু এপরি কি এমানক বিঘ্ন হওয়া তো দূরের কথা বিঘ্ন উৎপাদনকারী গণকর মস্তকের পদার্পণ পূর্বক নির্ভয়ের বিচরণ করিথান্তি এই প্রকার নির্ভীকতা ভক্ত তেমন ভক্তিপদ গুণ আসলে যেতে সে ব্রহ্ম সুখ স্থিতি গলি শুদ্ধ পতন আশঙ্কা আছে এই হচ্ছে শেষ কথা যদিও নাগমুনি এটি সে ব্রহ্মসুখর কথা কহিছন্তি যে সে সুখ যেতে জন অনুভব করিব তাহলে হৃদয় বিশুদ্ধ হয়েযিব পিষ্পু শান্ত হয়েযিব আউ সে প্ল্যাটফর্ম স্থিতিতে যদি রহিব তাহলে মেটেরিয়ালিস্টিক অ্যাক্টিভিটিস ভৌতিক স্থিতিকে আসিব না ভৌতিক কর্ম নিযুক্ত হব না তাকে কহিবার একটি বড় তাৎপর্য অছি অর্থাৎ ব্রহ্ম শব্দে ঈশ্বর কহে স্বয়ং ভগবান কৃষ্ণ শাস্ত্রের প্রমাণ এই যে ব্রহ্ম উদ্দিষ্ট হচ্ছে ব্রহ্ম নির্বিশেষ ব্রহ্ম নুহে সে পরম ব্রহ্ম পরমব্রহ্মঙ্কর সেবারে ভগবানঙ্কর সেবারে নিযুক্ত চরণারবিন্দর সেবার নিযুক্ত হয়েগলে যে সেবানন্দ মিলে তা এতে রহিছি গুড় ভাবরে এই বিষয় রহিছে আ ভিতরে নহলে তো সে নির্বিশেষ ব্রহ্ম স্থিতির পতন তো হব অনেক এপরি পতন হচ্ছেন কোচিত এর ফিউ পারসনস কোচিত লোক যেপরি কি সুখদেব গোস্বামী চারি কুমার মানে ব্রহ্মানন্দী ছিলে সেমানে ক্রমশ সে স্থিতির ভক্তি পথকু যাইছন্তি সেবানন্দ আস্বাদন হয়েছন্তি আউ নচেত অধিকাংশ পতন হয়ে যাচ্ছে এই কথা ভাবছি এ হলা কহিবার তাৎপর্য আমার